ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗଲାକାଲ ଲୋକସେବା ଭବନଠାରେ ରାଇଜେ ଡେଙ୍ଗୁ ଆଉ ମ୍ୟାଲେରିଆ ମୁକାବିଲା ଦିଗେ ନିଆଯାଉଥିବା ପଦକ୍ଷେପ ବାବଦେ ସମୀକ୍ଷା କରିଛନ୍। ସରକାର ଡେଙ୍ଗୁ ମ୍ୟାଲେରିଆ ବାଗିର ମଶାବାହିତ ରୋଗ ଦୂର କରବାର ଲାଗି ସବୁପ୍ରକାର ପଦକ୍ଷେପ ନେବେ ଆଉ ଇଥିଲାଗି ସବୁ ଅଧିକାରୀ ମିଶିକିରି ଚେଷ୍ଟା କରବାର୍କେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍। ଇ ରୋଗନୁ ରକ୍ଷା ପାଇବା ଲାଗି ସରକାରଙ୍କ ତରଫରୁ ଦିଆଯାଉଥିବାର ମଶାରୀ କୀଟନାଶକ ସ୍ପ୍ରେ ବ୍ୟବସ୍ଥା ବାବଦେ ମନ୍ତ୍ରୀ ବୁଝିଥିଲେ। ଡେଙ୍ଗୁ ଆଉ ମ୍ୟାଲେରିଆ ଜହ ହେଉଥିବାର ଇଲାକାମାନଙ୍କର ଉପରେ ଅତ୍କା ଧ୍ୟାନ ଦେବାର୍କେ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଆଇବା କିଛିଦିନ ଉତ୍ତରୁ କେନ୍ଦ୍ର ସରକାର 1,57,00,000 ମଶାରୀ ଯୋଗାଇ ଦେବେ। ଇତାକେ ଲୁକର ପାଖକେ ଠିକ୍ ଭାବେ ପହଞ୍ଚାବାର ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ କମିଶନର ଆଉ ସିଡିଏମ୍ଓମାନେ ଆଭାସ ଜରିଏ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲ ପୁରୀ ଶ୍ରୀମନ୍ଦିରକେ ଯାଇକରି ମହାପ୍ରଭୁଙ୍କର ଦର୍ଶନ କରିଛନ୍। ଶ୍ରୀମନ୍ଦିର ସିଂହଦ୍ୱାରଠାରେ ପହଞ୍ଚିଲା ଉତ୍ତରୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ଆଉ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା। ମହାପ୍ରଭୁମାନଙ୍କୁ ଦର୍ଶନ କରିକରି ରାଜ୍ୟର ମଙ୍ଗଳ ଲାଗି ପ୍ରାର୍ଥନା କରିଥିବାର ମୁଖ୍ୟମନ୍ତ୍ରୀ କହିଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜିଠାନୁ 5 ଜିଲ୍ଲା ଗସ୍ତଥି ଯିବେ। କଳାହାଣ୍ଡି ବଲାଙ୍ଗୀର ସୁବର୍ଣ୍ଣପୁର କୋରାପୁଟ ନବରଙ୍ଗପୁର ଜିଲ୍ଲାକେ ଯାଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ବିକାଶମୂଳକ କାର୍ଯ୍ୟକ୍ରମ ଆଉ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ। ଇତାର ସହିତ ଜିଲ୍ଲାମାନଙ୍କେ ମହିଳା ଆଉ ଶିଶୁ ବିକାଶ ମିଶନ ଶକ୍ତି ଆଉ ପର୍ଯ୍ୟଟନ ବିଭାଗର କାର୍ଯ୍ୟକ୍ରମମାନଙ୍କର ଭିଲ୍ ସମୀକ୍ଷା କରିବେ। ଆଇବାକାଲ ରାକ୍ଷୀ ପୁନି ଦିନ କୋରାପୁଟଠାରେ ସୁଭଦ୍ରା ଯୋଜନାର 3 କିସ୍ତି ସାହାଜ ବଣ୍ଟନ କାର୍ଯ୍ୟକ୍ରମଟି ଯୋଗ ଦେବେ। ରାଜ୍ୟର ଜୈବ ଅର୍ଥନୀତିକେ ବରକସ କରବା ଲାଗି ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ବିଭାଗ ଆଉ ଆଇଆଇଏମ୍ ସମ୍ବଲପୁର ଭିତରେ ଗଲାକାଲି ଗୋଟିଏ ରାଜିନାମା ସ୍ୱାକ୍ଷରିତ ହୋଇଛି। ବୁଝାମଣା ପତ୍ର ଅନୁସାରେ ରାଜ୍ୟ ଜୈବ ଅର୍ଥନୀତିର ସମ୍ଭାବନା ଥିବାର ଜାଗାମାନଙ୍କର ବିକାଶ କରବାର ଦିଗେ ଆଇଆଇଏମ୍ ସମ୍ବଲପୁର ଗବେଷଣା କରିକରି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା, ଜୈବ ଅର୍ଥନୀତି ରିପୋର୍ଟ ବିକଶିତ କରବାର, ଇ କ୍ଷେତ୍ରଟି ଥିବାର ଆହ୍ୱାନ ଆଉ ବିକାଶର ସୁଯୋଗ ମୂଲ୍ୟାୟନ କରିକରି ତଥ୍ୟଭିତ୍ତିକ ରିପୋର୍ଟ ତିଆରି କରାଯିବା, ଇ ରିପୋର୍ଟ ଭବିଷ୍ୟତର ଜୈବ ଉଦ୍ୟୋଗ ଆଉ ଜୈବ ଅର୍ଥନୀତି ଅଭିବୃଦ୍ଧି ଦିଗେ ସହାୟକ ହେବା ବୋଲି ଆଶ କରାଯାଉଛି। ପୁଲିସ ଡ୍ରାଇଭରମାନଙ୍କର ନିଯୁକ୍ତି ଲାଗି ରାଜ୍ୟ ସରକାର ସର୍ବୋଚ୍ଚ ବୟସ ସୀମା 4 ବଢ଼ିଛନ୍। ଇ ବୟସ ସୀମା 23 ବଦଲା 27 କରାଯାଇଛି ବୋଲି ରାଜ୍ୟ ସରକାର ଗଲାକାଲି ହାଇକୋର୍ଟନୁ ଜବାବ ଦାଖଲ କରିଛନ୍। ରାଜ୍ୟ ସରକାରଙ୍କର ଇ ନିଷ୍ପତ୍ତି ଲାଗି ହାଇକୋର୍ଟନ ମାମଲା ଦାୟର କରିଥିବାର 1,245 ଜଣ ପ୍ରାର୍ଥୀ ଉପକୃତ ହୋଇପାରିବେ। ରାଜ୍ୟ ସରକାରଙ୍କର ଜବାବ ରଖବାର ଉତ୍ତରୁ ହାଇକୋର୍ଟନ ମାମଲାର ଶୁଣାଣି ଶେଷ ହୋଇଛି। ଯୁକ୍ତଦୁଇ ସ୍ପଟ ନାଁ ଲେଖା ଲାଗି ଗଲାକାଲି ମେଧା ତାଲିକା ବାହାରିଛି। ଇ କ୍ଷେପେ 43,411 ଜଣ ଆବେଦନକାରୀ ଛାତ୍ରଛାତ୍ରୀଙ୍କ ଭିତରୁ ନାଁ ଲେଖାବାର ଲାଗି 25,434 ଜଣଙ୍କୁ ବଛାଯାଇଛି। ଇ ଛାତ୍ରଛାତ୍ରୀମାନେ ଆଇଷ୍ଠାନୁ 16 ଭିତରେ ନାଁ ଲେଖାଇ ପାରିବେ। କାର୍ଯ୍ୟସ୍ଥଳନ ମହିଳାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବାର ଲକ୍ଷ୍ୟଟି ପୋଷ ଆଇନ 2013 କେ ନେଇକରି ଗଲାକାଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପଙ୍କର ଅଧ୍ୟକ୍ଷତାଟି ହୋଇଥିବାର କାର୍ଯ୍ୟକ୍ରମଟି ଜିଲ୍ଲା ଶିଶୁ ବିକାଶ ବିଭାଗ, ଜିଲ୍ଲା ପ୍ରଶାସନ, ସାମାଜିକ ସଂଗଠନ, କର୍ତ୍ତବ୍ୟର ଅଧିକାରୀ ଆଉ କର୍ମଚାରୀମାନେ ଯୋଗ ଦେଇକରି ମହିଳାମାନଙ୍କର ସୁରକ୍ଷା ଦିଗେ ଆଲୋଚନା କରିଥିଲେ। ଏହି ଅବସରରେ ଅଧିକାରୀମାନଙ୍କୁ ତାଲିମ ଦିଆଯାଇଥିଲା। ଅହମ୍ମଦାବାଦନ ଚାଲିଥିବାର 51 ଜୁନିୟର ଜାତୀୟ ଆକ୍ୱାଟିକ୍ ଚାମ୍ପିୟନ୍ସିପ୍ର ଶେଷ ଦିନେ ଗଲାକାଲି ଓଡ଼ିଶାର ସାଇ ସ୍ୱରୂପ ସ୍ୱାଇଁ 100 ବ୍ରେଷ୍ଟ୍ରୋକ୍ ବର୍ଗଥି ସ୍ୱର୍ଣ୍ଣପଦକ ଜିତିଛନ୍। ପ୍ରତିଯୋଗିତାଥି ସାଇ ସ୍ୱରୂପ ମୋଟ 2 ସ୍ୱର୍ଣ୍ଣ ଆଉ ଗୋଟିଏ କାଂସ୍ୟ ପଦକ ଜିତିଛନ୍। ପହେଲା ଓଡ଼ିଆ ଭାବେ କେନ୍ସି ଜାତୀୟ ପ୍ରତିଯୋଗିତାଥି 2 ସ୍ୱର୍ଣ୍ଣ ଜିତିକରି ସାଇ ସ୍ୱରୂପ ଇତିହାସ ରଚିଛନ୍। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲଠାରେ ମେଟ୍ରିକ୍ A1 ଟପର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରବାର ସହିତ ସେମାନଙ୍କର ମା ବାପା ଆର୍ ଶିକ୍ଷକମାନଙ୍କର ପରିଶ୍ରମର ପ୍ରଶଂସା କରିଛନ୍। ବଙ୍ଗୋପସାଗରନ ବନିଥିବାର ଘୂର୍ଣ୍ଣିବଲୟର ପ୍ରଭାବଟି ଆଇବା 11 ତକ ରାଇଜେ ବର୍ଷା ଲାଗି ରହିବା। ଆଇବା 24 ଭିତରେ ପାଖାପାଖି ସବୁ ଜିଲ୍ଲାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସିଆଡ଼େ ଆଇବା 20 ବେଲ୍କେ ବଙ୍ଗୋପସାଗରନ ଫେର୍ ଗୋଟିଏ ଘୂର୍ଣ୍ଣିବଲୟ କି ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି। ଇତାର ପ୍ରଭାବଟି ରାଜ୍ୟ ବର୍ଷା ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍। ଏଚ୍ଏନ୍ଏଲ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।